ଖାଲି ସପ୍ତଭାମା ନାୟକ ଖବର ସାହି 9 ନମ୍ବର ୱାର୍ଡରୁ କହୁଛି। ଆମର ଏଠି ଡ୍ରେନ୍ର ଅସୁବିଧା ରହୁଛି, ଅଳିଆ ପାଣି ଗୁଡା ଘର ଆଗରେ ଜମା ହେଇକରି ପଡୁଛି, ଠିକ ସେ ସେଗୁଡା ସଫା ହେଇପାରୁନି। ବର୍ଷା ଦିନେ ବି ଆମେ ବହୁତ ହଇରାଣ ହଉଛୁ, ଆଉ ଆପଣ ଯଦି ତାକୁ ସେଇ ଆମ ସମସ୍ୟାର ଯଦି ସମାଧାନ କରିଦେବେ ତାହେଲେ ଆମେ ଆପଣଙ୍କ ପାଖରେ ଚିର ଉପକୃତ ହବୁ।